आकाशवाणी संवाद पढ़ुछंती आदित्य नारायण दास। मुख्य संवाद, परवर्ती पीढ़ीर जीएसटी संस्कार द्वारा बदलिब देशर अभिवृद्धिर कहानी, कहिछंती प्रधानमंत्री। प्रतिरक्षा, चिकित्सा और रणनैतिक सहयोग वृद्धि नहीं भारत और आमेरिका सेना मध्यरे सहमति प्रकाश। अरुणाचल प्रदेश और त्रिपुरा गस्त करी आसंताकाली विभिन्न प्रकल्पर शिलान्यास और उद्घाटन करिबे प्रधानमंत्री। गत 11 वर्षरे कृषि क्षेत्र को बजेट आवंटन वृद्धि कृषकों को करिछे सशक्त। एवं एशिया कप टी20 क्रिकेट प्रतियोगितार सुपर फोर पर्यायर आउ किछि समय परे मुहांमुही हेबे भारत और पाकिस्तान। विस्तृत संवाद, प्रधानमंत्री नरेन्द्र मोदी कहते आगामी जीएसटी संस्कार आसंताकाली नवरात्रीर प्रथम दिन ही लागू हेब। आज संध्यारे देश को संबोधित कर श्री मोदी कहते आसंताकाली जीएसटी संचय उत्सव आरंभ हेब एवं जनसाधारण कम मूल्य निज पसंद सामग्री किणीपारे। श्री मोदी कहते यह संस्कार द्वारा देशर अभिवृद्धि कहानी बदल एवं युवक नव मध्यवित वर्ग कृषक महिला और उद्योगी माने एही उत्सवरु उपकृत हेबे। प्रधानमंत्री गुरुत्वारोप करिछंती देशर विकास यात्रारे प्रत्येक राज्य समान अंशीदार हेबे। परवर्ती पीढ़ीर जीएसटी संस्कार संचय उत्सव एवं नवरात्रि पई से देशकु शुभेच्छा जणाइछंती।
इस जीएसटी बचत उत्सव में आपकी बचत बढ़ेगी और आप अपनी पसंद की चीजों को और ज्यादा आसानी से खरीद पाएंगे। हमारे देश के गरीब, मध्यम वर्गीय लोग, न्यू मिडिल क्लास, युवा, किसान, महिलाएं, दुकानदार, व्यापारी, उद्यमी सभी को ये बचत उत्सव का बहुत फायदा होगा।
प्रधानमंत्री कहिछंती तांको सरकार टिकस व्यवस्था को सरल करिछंती। से कहिछंती तांको सरकार 2014 रे क्षमता को आसीबा परे राज्य एवं अंशीदार मानंक सह परामर्श करी जीएसटी को प्राथमिकता प्रदान करथिले। श्री मोदी कहिछंती केन्द्र एवं राज्य गुडीकर मिलित प्रयास रे विभिन्न वर्ग रे एकाधिक टिकस उच्छेद करा जायछि। अत्यावश्यक सामग्री, औषध, स्वास्थ्य बीमा आदि 5% टिकस परिसर भुक्त होईछि। से कहिछंती गत 12 वर्ष मध्यरे 25 कोटी लोक दारिद्र्यरु ऊर्ध्वक उठिथिबा बेले मध्यवित्त श्रेणीर टिकस बोझ ह्रास करिबा पई सरकार विभिन्न पदक्षेप नेइछंती। प्रतिरक्षा, चिकित्सा एवं रणनैतिक सहयोग वृद्धि पई भारत एवं आमेरिका सेना मध्यरे सहमति प्रकाश पाई। सामाजिक गणमाध्यम पोस्ट करी प्रतिरक्षा मंत्रणालय कहिछि महानिर्देशक तथा सर्जन भाइस आडमिराल आरती सरीन नेतृत्व में भारतीय सशस्त्र बाहिनी चिकित्सा सेवा अधिकारी एक प्रतिनिधि दल होनेलुलु एवं हावाई रे आमेरिकार सशस्त्र बाहिनी चिकित्सा सुविधा परिदर्शन करथिले। गस्त समय दल कर्मचारी स्तरीय आलोचना करिबा सह सामरिक, सामुद्रिक एवं विमान चलाचल औषध क्षेत्र में सर्वोत्तम अभ्यास आदान प्रदान करा जायथिला। भारत एवं आमेरिका मध्ये द्विपाक्षिक अभ्यास रे डाक्तरी अंशग्रहण वृद्धि करिबार उपाय मध्य स्थिर करा जायथिला। एही गस्त प्रतिरक्षा, चिकित्सा सहयोग एवं रणनैतिक सहयोग को अधिक सुदृढ़ करिछि। भारतीय प्रतिनिधि दल आमेरिकार सशस्त्र बाहिनीर चिकित्सा सुविधार अध्ययन गस्तरे हावाईर होनेलुलुरे अवस्थान करुछन्ति। प्रधानमंत्री नरेन्द्र मोदी आसंताकाली अरुणाचल प्रदेश एवं त्रिपुरा गस्त करिबे। गस्त समय श्री मोदी 5,100 कोटी टंकारु ऊर्ध्व मूल्यर बहुविध विकास प्रकल्पर उद्घाटन करिबे। अरुणाचल प्रदेश में 3,700 कोटी टंकारु ऊर्ध्व मूल्यर दुईट प्रमुख जलविद्युत प्रकल्पर शिलान्यास करिबे। एथिरे अरुणाचल प्रदेशर सीओ अवबाहिकारे 240 मेगावाटर हिओ जलविद्युत प्रकल्प एवं 186 मेगावाटर टाटो एक जलविद्युत प्रकल्प अंतर्भुक्त। श्री मोदी तवांगे एक अत्याधुनिक सम्मेलन केन्द्र शिलान्यास करिबे। आमर दिभाषी लाइफ फोन इन कार्यक्रम मार्केट मंत्रे आम परवर्ती पीढ़ीर जीएसटी संस्कार विषय आसंताकाली अपराह्न 6:30 आलोचना करिबु। आम सहित अर्थ मंत्रालय अधिकारी एवं ଅର୍ଥନୈତିକ ବିଶ୍ଳେଷକ ଏଥିରେ ଯୋଗଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଆମର ବିଶେଷଜ୍ଞମାନଙ୍କୁ ଜିଏସ୍ଟି ସମ୍ବନ୍ଧୀୟ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଟେଲିଫୋନ୍ ନମ୍ଘର 011-237-1717 ଏବଂ 011-233-1444 6:30 ଡାଏଲ୍ କରିପାରିବେ। ବିକଳ୍ପ ଭାବେ ହ୍ୱାଟ୍ସଆପ୍ ମାଧ୍ୟମରେ 9289-094-044 ନମ୍ଘରକୁ ମଧ୍ୟ ଆପଣଙ୍କ ପ୍ରଶ୍ନ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି କୃଷକମାନଙ୍କ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିଛନ୍ତି। ପ୍ରତ୍ୟେକ ଦିନ ପ୍ରାତଃ ମୁହୂର୍ତ୍ତରେ ଦେଶର କୃଷକ ତା'ର କ୍ଷେତରେ ପରିଶ୍ରମ କରି ବିଭିନ୍ନ ଫସଲ ଉତ୍ପାଦ କରିଥାଏ, ଯାହା ଆମ ଦେଶର ବିକାଶର କେନ୍ଦ୍ରବିନ୍ଦୁ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷକଙ୍କ ଆୟକୁ ସୁନିଶ୍ଚିତ କରିବା ପାଇଁ ଏବଂ କୃଷି କାର୍ଯ୍ୟରେ ସହଜତା ଲାଗି ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ କହିଛନ୍ତି,
ହମାରେ ଲିଏ ଅପନେ କିସାନୋ କା ହିତ ସର୍ବୋଚ୍ଚ ପ୍ରାଥମିକତା ହେ। ଭାରତ ଅପନେ କିସାନୋ କେ ପଶୁପାଳକୋ କେ ଔର ମଛୁଆରେ ଭାଇ ବହନୋ କେ ହିତୋ କେ ସାଥ କଭି ଭି ସମଝୋତା ନହିଁ କରେଗା। ଔର ମୈଁ ଜାନତା ହୁଁ व्यक्तिगत रूप से मुझे बहुत बड़ी कीमत चुकानी पड़ेगी, लेकिन मैं इसके लिए तैयार हूँ। मेरे देश के किसानों के लिए, मेरे देश के मछुआरों के लिए, मेरे देश के पशुपालकों के लिए आज भारत तैयार।
କୃଷକମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର କୃଷିକ୍ଷେତ୍ର ନିମନ୍ତେ ବଜେଟ୍ ଆବଣ୍ଟନ ବୃଦ୍ଧି କରିଛନ୍ତି। 2013-14 ଆର୍ଥିକ ବର୍ଷରେ କୃଷିକ୍ଷେତ୍ର ଲାଗି ବଜେଟ୍ ପରିମାଣ 27,000 କୋଟି ଟଙ୍କାରୁ ଅଧିକ ଥିବାବେଳେ ଏବେ ଏହା 1,37,000 କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି। ପିଏମ୍ କିଷାନ ଯୋଜନାରେ 11 କୋଟିରୁ ଅଧିକ କୃଷକଙ୍କୁ ସହାୟତା ଯୋଗାଇ ଦିଆଯାଉଛି। କିଷାନ କ୍ରେଡିଟ୍ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ କୃଷକମାନଙ୍କୁ ଆର୍ଥିକ ସଶକ୍ତ କରାଯିବା ସହିତ ସେମାନେ ଯେଭଳି ପାଣିପାଗ ସମ୍ପର୍କରେ ତ୍ୱରିତ ସୂଚନା ପାଇପାରିବେ ସେ ନେଇ ମଧ୍ୟ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ସିଞ୍ଚାଇ ଯୋଜନାରେ ଅରୁଣାଚଳ ପ୍ରଦେଶର ଜଣେ କୃଷକ କହିଛନ୍ତି,
गवर्नमेंट को थैंक देता हूँ कि इससे मुझे मेरा बागान को प्रोडक्शन और भी भरेगा। जिसे पानी का क्राइसिस हो रहा था, इसमें जब ड्राई सीजन में ज़्यादा धूप पड़ने से पानी का बहुत ज़रूरी है, तो आज का दिन में ये जो स्प्रिंकलर है इसे काफ़ी हमको मदद मिलेगा और प्रोडक्शन भी और भरेगा, इस ऐसे उम्मीद मैं करता हूँ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍ଦର୍ଶନରେ ଭାରତ ଏବେ ଖାଦ୍ୟ ସୁରକ୍ଷାରୁ କୃଷକଙ୍କ ବିକାଶ ଦିଗରେ ଗତି କରୁଛି। ଦେଶକୁ ଅନ୍ନଦାତା ଭାବେ ପ୍ରତିଫଳିତ କରିବା ଲାଗି ଗତ 11 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କର ପ୍ରତିବଦ୍ଧତା ପ୍ରକାଶ ପାଇଛି। ଜାମ୍ମୁ କାଶ୍ମୀରର କଟ୍ରା ଏବଂ ତ୍ରିକୁଟ ପାହାଡ଼ ଉପରେ ଥିବା ଶ୍ରୀ ମାତା ବୈଷ୍ଣବଦେବୀ ମନ୍ଦିରରେ ଆସନ୍ତାକାଲିଠାରୁ ନବରାତ୍ର ଉତ୍ସବ ପାଳନ ଆରମ୍ଭ ହେବ। ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା କହିଛନ୍ତି, ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ସମୃଦ୍ଧ ଓ ସୁଗମ ତୀର୍ଥଯାତ୍ରା ଅନୁଭୂତି ସୁନିଶ୍ଚିତ କରିବା ପାଇଁ ମନ୍ଦିର ବୋର୍ଡ ପକ୍ଷରୁ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକୁ ଅଧିକ ଉର୍ଦ୍ଦୁ ଶବ୍ଦ ବ୍ୟବହାର ନ କରିବା ଓ ଭାଷା ବିଶେଷଜ୍ଞ ନିଯୁକ୍ତ କରିବା ନେଇ କୌଣସି ନିର୍ଦ୍ଦେଶ ଦେଇନଥିବା ସ୍ୱଷ୍ଟ କରିଛି। ପତ୍ର ଓ ସୂଚନା କାର୍ଯ୍ୟାଳୟର ସତ୍ୟ ଅନୁସନ୍ଧାନକାରୀ ଦଳ ଏହି ଦାବିକୁ ବିଭ୍ରାନ୍ତିକର ବୋଲି କହିଛି। ସରକାର ନାଗରିକମାନଙ୍କୁ ଏପରି ବିଭ୍ରାନ୍ତିକର ତଥ୍ୟ ଉପରେ ନିର୍ଭର ନ କରିବା ପାଇଁ ଅନୁରୋଧ କରିଛନ୍ତି। ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର ଫୋର୍ ପର୍ଯ୍ୟାୟରେ ଆଜି ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ଲାଗି ଉଭୟ ଦେଶ ସାମ୍ନାସାମ୍ନି ହେବେ। ଗତ ସପ୍ତାହରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦ୍ୱାରା ବଦଳିବ ଦେଶର ଅଭିବୃଦ୍ଧିର କାହାଣୀ କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା, ଚିକିତ୍ସା ଓ ରଣନୈତିକ ସହଯୋଗ ବୃଦ୍ଧି ନେଇ ଭାରତ ଓ ଆମେରିକା ସେନା ମଧ୍ୟରେ ସହମତି ପ୍ରକାଶ। ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ କରି ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଗତ 11 ବର୍ଷରେ କୃଷି କ୍ଷେତ୍ରକୁ ବଜେଟ୍ ଆବଣ୍ଟନ ବୃଦ୍ଧି କୃଷକଙ୍କୁ କରିଛି ସଶକ୍ତ ଏବଂ ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।